ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ କେନ୍ଦ୍ର ମନ୍ତ୍ରିମଣ୍ଡଳର ସଦସ୍ୟଙ୍କର ବିଭାଗ ବଣ୍ଟନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ପାଖରେ କାର୍ମିକ, ସାଧାରଣ ଅଭିଯୋଗ, ପେନ୍ସନ ପ୍ରଶାସନ, ଆଣବିକ ଶକ୍ତି, ମହାକାଶ ଆଦି ବିଭାଗ ରଖିଛନ୍ତି। ରାଜନାଥ ସିଂହଙ୍କୁ ପ୍ରତିରକ୍ଷା, ଅମିତ ଶାହାଙ୍କୁ ସ୍ୱରାଷ୍ଟ୍ର ସମବାୟ ମନ୍ତ୍ରଣାଳୟ, ନିର୍ମଳା ସୀତାରମଣଙ୍କୁ ଅର୍ଥ ଓ କର୍ପୋରେଟ୍ ବ୍ୟାପାର, ନୀତିନ ଗଡ଼କରୀଙ୍କୁ ସଡ଼କ ପରିବହନ ଓ ରାଜପଥ, ଜେପି ନଡ୍ଡାଙ୍କୁ ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ ଏବଂ ରସାୟନ ଓ ସାର, ଶିବରାଜ ସିଂ ଚୌହାନଙ୍କୁ କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ, ଡକ୍ଟର ଏସ୍ ଜୟଶଙ୍କରଙ୍କୁ ବୈଦେଶିକ ବ୍ୟାପାର ଦାୟିତ୍ୱ ଅର୍ପଣ କରାଯାଇଛି। ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶିକ୍ଷା, ଜୁଏଲ ଓରାମଙ୍କୁ ଆଦିବାସୀ ବ୍ୟାପାର ଏବଂ ଅଶ୍ୱିନୀ ବୈଷ୍ଣବଙ୍କୁ ରେଳ ମନ୍ତ୍ରଣାଳୟ ସହ ସୂଚନା ଓ ପ୍ରସାରଣ ବିଭାଗ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଦାୟିତ୍ୱ ଅର୍ପଣ କରାଯାଇଛି। ଓଡ଼ିଶା ବିଜେପି ବିଧାୟକ ଦଳ ବୈଠକ ରାଜ୍ୟ କାର୍ଯ୍ୟାଳୟଠାରେ ଆଜି ଅପରାହ୍ନରେ ଅନୁଷ୍ଠିତ ହେବ। ଏଥିରେ ବିଧାୟକ ଦଳ ନେତା ଚୟନ କରାଯିବ। ଏଥିରେ ଦୁଇ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଏବଂ ଭୂପେନ୍ଦ୍ର ଯାଦବ ପର୍ଯ୍ୟବେକ୍ଷକ ଭାବେ ଯୋଗଦେବେ। ନେତା ଚୟନ ପରେ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ସହ ଦଳ ପକ୍ଷରୁ ନୂତନ ସରକାର ଗଠନ ନେଇ ରାଜ୍ୟପାଳଙ୍କ ପାଖରେ ଦାବି ଉପସ୍ଥାପନ କରାଯିବ। ଆସନ୍ତାକାଲି ଭୁବନେଶ୍ୱର ଜନତା ମଇଦାନଠାରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଏବଂ ବହୁ କେନ୍ଦ୍ରମନ୍ତ୍ରୀ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ଅତିରିକ୍ତ 3 କୋଟି ଗୃହ ନିର୍ମାଣ ପାଇଁ ସରକାର ସହାୟତା ପ୍ରଦାନ କରିବେ। କେନ୍ଦ୍ର କ୍ୟାବିନେଟ୍ର ଗତକାଲିର ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। 2015-16 ମସିହାରୁ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳର ଯୋଗ୍ୟ ପରିବାରଗୁଡ଼ିକୁ ଗୃହ ନିର୍ମାଣ ସହାୟତା ପ୍ରଦାନ ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକାରୀ ହୋଇଆସୁଛି। ଏହି ଯୋଜନା ଅଧୀନରେ ଗତ 10 ବର୍ଷ ମଧ୍ୟରେ ଯୋଗ୍ୟ ହିତାଧିକାରୀଙ୍କ ପାଇଁ 4,21,00,000 ଆବାସ ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି। କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ଟିକସ ହସ୍ତାନ୍ତର କିସ୍ତି ବାବଦରେ ଚଳିତ ମାସରେ 1,39,750 କୋଟି ଟଙ୍କା ପ୍ରଦାନ କରିବେ। ଏ ବାବଦରେ ଓଡ଼ିଶାକୁ 6,327,92,00,000 ଟଙ୍କା ମିଳିବ ବୋଲି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ଚଳିତ ଆର୍ଥିକ ବର୍ଷର ମଧ୍ୟବର୍ତ୍ତୀକାଳୀନ ବଜେଟ୍ରେ ରାଜ୍ୟଗୁଡ଼ିକୁ ଟିକସ ହସ୍ତାନ୍ତର ବାବଦରେ 12,19,783 କୋଟି ଟଙ୍କା ପ୍ରଦାନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ସମ୍ଭଲପୁରରେ ଉତ୍ସାହ ଉଦ୍ଦୀପନାର ସହ ଶୀତଳଷଷ୍ଠୀ ଯାତ୍ରା ଚାଲିଛି। ଗତକାଲି ରାତିରେ ଶିବପାର୍ବତୀ ବିବାହ ଅନୁଷ୍ଠିତ ହୋଇଥିଲା। ନନ୍ଦପଡ଼ାର ବମ୍ବରଡ଼ ବାଲୁଙ୍କେଶ୍ୱର ବାବା, ମୁଦିପଡ଼ାର ଜାଗେଶ୍ୱର ବାବା, ଝାଡ଼ୁଆପଡ଼ାର ଲୋକନାଥ ବାବା ଏବଂ ବଡ଼ବଜାର ଶୀତଳେଶ୍ୱର ବାବାଙ୍କର ବିବାହ ଶୀତଳଷଷ୍ଠୀ କମିଟିଗୁଡ଼ିକ ପକ୍ଷରୁ ସମ୍ପନ୍ନ କରାଯାଇଛି। ଦେବଦେବ ମହାଦେବଙ୍କୁ ବରବେଶରେ ସୁସଜିତ କରାଯିବା ସହ ମଧ୍ୟରାତ୍ରିରେ ମହାଆଳତୀ କରାଯାଇଥିଲା। ଏହାପରେ ଠାକୁରଙ୍କର ବରାନୁଗମନ ହୋଇଥିଲା। ବେଦୀରେ ମହାଦେବଙ୍କ ସହ ମାତା ପାର୍ବତୀଙ୍କ ସମ୍ପୂର୍ଣ୍ଣ ଲୋକାଚାର ଏବଂ ବୈଦିକ ରୀତିରେ ବିବାହ ଅନୁଷ୍ଠିତ ହୋଇଥିଲା। ଦେବଦମ୍ପତି ଆଜି ନଗର ପରିକ୍ରମା କରିବେ। ସେହିଭଳି ଭୁବନେଶ୍ୱରର ଶ୍ରୀଲିଙ୍ଗରାଜ ମନ୍ଦିରରେ ରୀତିନୀତି ଅନୁଯାୟୀ ମହାଦେବଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଛି। ଢେଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ କପିଳାସରେ ପରମ୍ପରା ଅନୁଯାୟୀ ଶିବ ବିବାହ ଅନୁଷ୍ଠିତ ହୋଇଛି। ଚନ୍ଦ୍ରଶେଖର ପୀଠରୁ ଶିବ ପାର୍ବତୀଙ୍କୁ ଦେଓଗାଁଠାରେ ବଳଦେବଜୀ ମନ୍ଦିରରେ ରଖାଯିବା ପରେ ମହାଦେବଙ୍କୁ ଚନ୍ଦନ ମଣ୍ଡପରେ ରଖାଯାଇଥିଲା। ଏହାପରେ ବିବାହ ଅନୁଷ୍ଠିତ ହୋଇଥିଲା। ଢେଙ୍କାନାଳ ଜିଲ୍ଲାରେ ପରିବହନ ବିଭାଗର ଜୁନିୟର ରକ୍ଷକ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। 2ଟି ପର୍ଯ୍ୟାୟରେ ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ମନୋନୀତ ହୋଇଥିବା 600 ଏନ୍ସିସି କ୍ୟାଡେଟ୍କୁ ସଡ଼କ ସୁରକ୍ଷା ଏବଂ ଦୁର୍ଘଟଣାଗ୍ରସ୍ତଙ୍କୁ ସହାୟତା ପ୍ରଦାନ ସଂକ୍ରାନ୍ତ ପ୍ରଶିକ୍ଷଣ ଦିଆଯାଉଛି। ଗତକାଲି ପ୍ରଥମ ଦିନରେ 250 ଜଣ କ୍ୟାଡେଟ୍ ପ୍ରଶିକ୍ଷିତ ହୋଇଥିବାବେଳେ ଆଜି 350 ଜଣଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ ବୋଲି ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଦୁର୍ଘଟଣାଗ୍ରସ୍ତଙ୍କୁ ଡାକ୍ତରଖାନାରେ ପହଞ୍ଚାଇଲେ ସରକାରଙ୍କ ପକ୍ଷରୁ 2,000 ଟଙ୍କା ପୁରସ୍କାର ରାଶିର ବ୍ୟବସ୍ଥା ରହିଛି ବୋଲି ବିଭାଗ କହିଛି। ଚଳିତ ବର୍ଷ ଯୁକ୍ତ 2 କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ ଶିକ୍ଷାର ତତ୍କାଳ ପରୀକ୍ଷା ପାଇଁ ଆଜିଠାରୁ ଦ୍ୱିତୀୟ ପର୍ଯ୍ୟାୟ ଆବେଦନ ପ୍ରକ୍ରିୟା ଆରମ୍ଭ ହେଉଛି। ଆସନ୍ତାକାଲି ଆବେଦନ କରିବାର ଶେଷ ତାରିଖ ଧାର୍ଯ୍ୟ ହୋଇଥିବାବେଳେ 13 ତାରିଖ ସୁଦ୍ଧା ଛାତ୍ରଛାତ୍ରୀମାନେ ପ୍ରମାଣପତ୍ର ଅପ୍ଲୋଡ଼ କରିପାରିବେ। 20 ତାରିଖ ସୁଦ୍ଧା ଆଡ୍ମିଟ୍ କାର୍ଡ଼ ପ୍ରଦାନ କରାଯିବ ଏବଂ 28 ତାରିଖ ଦିନ ପରୀକ୍ଷା ଅନୁଷ୍ଠିତ ହୋଇ ଜୁଲାଇ 15 ତାରିଖରେ ଫଳ ପ୍ରକାଶ କରାଯିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସୂଚନା ଦେଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରେ ପ୍ରବେଶ କରିଥିଲେ ମଧ୍ୟ ପାଗ ଅନୁକୂଳ ନଥିବାରୁ ଏହା ଅନ୍ୟ ଅଞ୍ଚଳକୁ ଅଗ୍ରସର ହେଉ ନାହିଁ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି। ସେ କହିଛନ୍ତି ପାଗ ଅନୁକୂଳ ରହିଲେ ମୌସୁମୀ ବାୟୁ ପୁଣି ଅଗ୍ରସର ହେବ। ଅନ୍ୟପକ୍ଷରେ ରାଜ୍ୟରେ ଗ୍ରୀଷ୍ମ ଲହରୀ ଜାରି ରହିଛି। ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବା ନେଇ ଆଜି 9ଟି ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।